ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆ ରାସନ କାର୍ଡ ପଞ୍ଜୀକରଣ ଆଜିଠାରୁ ଆରମ୍ଭ। ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀମାନେ ମଧ୍ୟ କରିପାରିବେ ଆବେଦନ। କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ କ୍ରୁଜ୍ ଜାହାଜ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ। ଚଳିତ ମାସକୁ ଅଲିଭ୍ ରିଡ୍ଲେ କଇଁଚ ଓ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ସଚେତନତା ମାସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି। ଏବଂ ବିଗତ 124 ବର୍ଷ ମଧ୍ୟରେ ଚଳିତ ବର୍ଷ ଫେବୃଆରୀ ମାସ ଥିଲା ସବୁଠୁ ଉତ୍ତପ୍ତ ମାସ। ରାଜ୍ୟରେ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ନୂଆ ରାସନ କାର୍ଡ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହୋଇଛି। ଅନ୍ଲାଇନ୍ ଯୋଗେ ହିତାଧିକାରୀମାନେ ନାମ ପଞ୍ଜୀକରଣ କରିପାରିବେ। ଗଣମାଧ୍ୟମକୁ ସୂଚନା ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଚାଲିବ। ପୂର୍ବରୁ ବାଦ ପଡ଼ିଥିବା ନୂଆ ହିତାଧିକାରୀମାନେ ରାସନ କାର୍ଡ ପାଇଁ ମଧ୍ୟ ଆବେଦନ କରିପାରିବେ। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାସନ କାର୍ଡ ଯାଞ୍ଚ ପ୍ରକ୍ରିୟାରେ 4,00,000 ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ। ଚମ୍ପୁଆ ରାଇକଳାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ 8 ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରିବା ସହିତ ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ ପଡ଼ିଥିବା 2,00,000 ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୂଚନା ଅନୁସାରେ ବାଦ ପଡ଼ିଥିବା 2,00,000 ହିତାଧିକାରୀଙ୍କୁ ଏକସଙ୍ଗେ 2ଟିଯାକ କିସ୍ତିର ଅର୍ଥରାଶି ପ୍ରଦାନ କରାଯିବ। ବ୍ରହ୍ମପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 1,00,000,000 ମହିଳାଙ୍କ ଆକାଉଣ୍ଟକୁ ଏକସଙ୍ଗେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ କାର୍ଯ୍ୟରତ ପାଚିକା ତଥା ସହାୟିକାମାନଙ୍କ ମାସିକ ପାରିତୋଷିକ 2,000 ଟଙ୍କାରୁ 3,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା 1 ଏପ୍ରିଲ୍ 1 ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ଉଦ୍ଦିଷ୍ଟ ବଜେଟ୍ର ରାଜ୍ୟଭାଗରୁ ଏହି ବର୍ଦ୍ଧିତ ଅର୍ଥ ପ୍ରଦାନ କରାଯିବ। କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ଅତ୍ୟାଧୁନିକ କ୍ରୁଜ୍ ଜାହାଜ ଚଳାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ସ୍ଥାନରେ ଏକ ଆଦିବାସୀ ଜନଜାତି ସଂଗ୍ରହାଳୟ ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି। ସେହିପରି ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ଏବଂ ପଣ୍ଡିଗ୍ରାମ କୋଲାବ ଅଞ୍ଚଳରେ କଫି ଆଧାରିତ ପର୍ଯ୍ୟଟନ ବିକାଶ କରାଯିବ। ପ୍ରାକୃତିକ ଉତ୍ସ ଝରଣାଗୁଡ଼ିକ ପାଇଁ ସରକାର 35 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ରାଇ କହିଛନ୍ତି। ବିଜ୍ଞାନ ସି ସେଟ୍ରେ 4 ମାର୍କ କମ୍ ଥିବା ନେଇ ଆଜି ବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରଶ୍ନପତ୍ର ତ୍ରୁଟିରେ କୌଣସି ପିଲା କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ବୋର୍ଡ ସଭାପତି ଶ୍ରୀ ତରାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଧରଣଜନିତ 4 ମାର୍କ ଯେଉଁ ଗୋଟିଏ କ୍ୱେଶ୍ଚିନ୍ ଯାହାର ମୂଲ୍ୟ ଅଛି 4 ମାର୍କ ଥିଲା, ସେ କ୍ୱେଶ୍ଚିନ୍ଟି ପ୍ରିଣ୍ଟ ହେଇନାହିଁ ସି ସେଟ୍ର କହିଲେ, ସେଟା ଆମ ନଜରକୁ ଆସିଛି ଏବଂ ଆମେ ଏକ୍ଜାମିନେସନ୍ କମିଟିକୁ ଆମର ସେଟା ରେଫର ହେଇଗଲାଣି। ଯେତେବେଳେ ଆମର ଭାଲୁଏସନ୍ ହେବ, ଏକ୍ଜାମିନେସନ୍ କମିଟି ସବୁବେଳେ ସବୁ ସବଜେକ୍ଟର ଏକ୍ଜାମିନେସନ୍ କମିଟି ଅଛି, ସେ କମିଟି କେମିତି ତାକୁ ନମ୍ବର ଦିଆଯିବ, ସେ ପିଲାମାନେ କ୍ଷତିଗ୍ରସ୍ତ ହେବେ ନାହିଁ, ସେଥିପାଇଁ ଆମର ବ୍ୟବସ୍ଥା ଅଛି। ପିଲାମାନଙ୍କୁ ଅନୁରୋଧ କରିବି ଆଗାମୀ ଦିନରେ ଯେଉଁ ସବଜେକ୍ଟ ଅଛି ଭଲ ଭାବରେ ପଢ଼ନ୍ତୁ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଚଳିତ ମାସକୁ ଅଲିଭ୍ ରିଡ୍ଲେ କଇଁଛ ଓ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ସଚେତନତା ମାସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର, ଚିଲିକା, ପୁରୀ, ରାଜନଗର, ଭଦ୍ରକ ଏବଂ ବାଲେଶ୍ୱର ଉପକୂଳ ଅଞ୍ଚଳରେ ସଚେତନତା ସପ୍ତାହ ପାଳନ କରାଯିବ। ସ୍ଥାନୀୟ ଲୋକଙ୍କ ସହିତ ମତ୍ସ୍ୟଜୀବୀ, ଛାତ୍ରଛାତ୍ରୀ, ଗବେଷକ, ବୈଜ୍ଞାନିକ ଏବଂ ସ୍ୱେଚ୍ଛାସେବୀମାନେ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଜୈବ ବିବିଧତାର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା ଦେବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ 698,718 ବିରଳ ପ୍ରଜାତିର ଅଲିଭ୍ ରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ସର୍ବକାଳୀନ ରେକର୍ଡ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, 2022-23 ମସିହାରେ 637,000 କଇଁଛ ସମୂହ ଅଣ୍ଡାଦାନ କରିଥିବା ବେଳେ 2023-24 ମସିହାରେ 1500 ଅଲିଭ୍ ରିଡ୍ଲେ କଇଁଛ ବିକ୍ଷିପ୍ତ ଅଣ୍ଡାଦାନ କରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସ୍ନାତକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ରାଜ୍ୟକୁ ସ୍ୱାସ୍ଥ୍ୟ ହବ୍ ଭାବେ ପରିଣତ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ମନ୍ତ୍ରୀ ନୂତନ ଭାବେ ଯୋଗଦେଇଥିବା ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଅଶୋକ ଦାସ ଯୋଗଦେଇ ପଞ୍ଚାୟତର ବିକାଶ, ଭିତ୍ତିଭୂମି, କ୍ରୀଡ଼ା, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା, ଗ୍ରାମସଭା ଓ ପଲ୍ଲୀସଭା ଜରିଆରେ ବିକଶିତ ଗାଁ ଗଠନ କରାଯାଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ବୀମା ସଂସ୍କାରକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀମା ସମ୍ପର୍କିତ ପ୍ରଚଳିତ ପ୍ରକ୍ରିୟାଗୁଡ଼ିକର ସଂସ୍କାର, ନିୟାମକ ନମନୀୟତା ବୃଦ୍ଧି ଏବଂ ଦାବିର ସୁଗମତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୀମା କମ୍ପାନୀଗୁଡ଼ିକୁ ସମାନ କାର୍ଯ୍ୟକାରିତା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ 69% ଯାନବାହନ ବୀମାଭୁକ୍ତ ହୋଇନାହିଁ ବୋଲି ବୈଠକରୁ ଜଣାପଡ଼ିଛି। ପଞ୍ଜିକୃତ 1,03,00,000 ଯାନ ମଧ୍ୟରୁ 61,57,000 ଅଧିକ ଯାନ ବୀମା କଭରେଜ୍ରୁ ବଞ୍ଚିତ ଅଛନ୍ତି। ଏଥିପାଇଁ ସଚେତନତା ଏବଂ କାର୍ଯ୍ୟ ଉନ୍ନୟନର ଆବଶ୍ୟକତା ରହିଛି ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ସୁରେଶ ପନ୍ଥ ନୂତନ ମୁଖ୍ୟ ବନ ସଂରକ୍ଷକ ପିସିସିଏ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ପନ୍ଥ 1990 ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର। ହରିୟାଣାର ପଞ୍ଚକୁଲାଠାରେ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନ୍ସିପ୍ ଆଜିଠାରୁ ଆରମ୍ଭ ହେଉଛି। ଚାମ୍ପିୟନ୍ସିପ୍ରେ 28 ଦଳ ଭାଗ ନେଇଛନ୍ତି। ଗ୍ରୁପ୍ ଏ'ରେ ହକି ହରିୟାଣା, ହକି ଆସୋସିଏସନ୍ ଅଫ୍ ଓଡ଼ିଶା, ହକି କର୍ଣ୍ଣାଟକ ରହିଥିବାବେଳେ ଗ୍ରୁପ୍ ବି'ରେ ହକି ମହାରାଷ୍ଟ୍ର, ମଣିପୁର ହକି, ହକି ପଞ୍ଜାବ ରହିଛନ୍ତି। ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ March 9 ଓ 10 ତାରିଖରେ ଖେଳାଯିବ। ଆସନ୍ତା 12 ତାରିଖରେ ତୃତୀୟ ସ୍ଥାନ ଓ ଫାଇନାଲ୍ ପାଇଁ ମ୍ୟାଚ୍ ଖେଳାଯିବ। ପାଣିପାଗ। ବିଗତ 124 ବର୍ଷ ମଧ୍ୟରେ ଦେଶରେ ଚଳିତ ବର୍ଷର ଫେବୃଆରୀ ମାସ ସବୁଠାରୁ ଉତ୍ତପ୍ତ ଫେବୃଆରୀ ମାସ ଭାବେ ପରିଗଣିତ ହୋଇଛି। ଚଳିତ ବର୍ଷର ଫେବୃଆରୀ ମାସର ହାରାହାରି ତାପମାତ୍ରା 22 ଡିଗ୍ରୀ ସେଲସିୟସ୍ରୁ ଅଧିକ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ଦେଶର ହାରାହାରି ସର୍ବନିମ୍ନ ତାପମାତ୍ରା ଗତ ଫେବୃଆରୀ ମାସରେ 15 ଡିଗ୍ରୀ ସେଲସିୟସ୍ ଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ବର୍ଷ ଗ୍ରୀଷ୍ମ ଲହରୀ ଅବଧି ବୃଦ୍ଧି ପାଇବ। ମାର୍ଚ୍ଚ ମାସରୁ ମଇ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ପ୍ରାୟ 80ରୁ 90 ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଫଳରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇଛି। ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ରେକର୍ଡ କରାଯାଇଥିଲା। ଆସନ୍ତା 4ରୁ 5 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା 3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆ ରାସନ କାର୍ଡ ପଞ୍ଜୀକରଣ ଆଜିଠାରୁ ଆରମ୍ଭ। ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀମାନେ ମଧ୍ୟ କରିପାରିବେ ଆବେଦନ। କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ କ୍ରୁଜ୍ ଜାହାଜ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ 2 ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ। ଚଳିତ ମାସକୁ ଅଲିଭ୍ ରିଡ୍ଲେ କଇଁଛ ଓ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ସଚେତନତା ମାସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି। ଏବଂ ବିଗତ 124 ବର୍ଷ ମଧ୍ୟରେ ଚଳିତ ବର୍ଷ ଫେବୃଆରୀ ମାସ ଥିଲା ସବୁଠୁ ଉତ୍ତପ୍ତ ମାସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।